ମହାଶ୍ୱେତା ଦେବୀଙ୍କ ଗଳ୍ପ ଜଗନ୍ନାଥଙ୍କ ରଥର ଦ୍ୱିତୀୟ ଭାଗ। ଏହି ଗଳ୍ପଟିକୁ ଅନୁବାଦ କରିଛନ୍ତି ଓଡ଼ିଶାର ପ୍ରଖ୍ୟାତ ଲେଖିକା ନନ୍ଦିନୀ ଶତପଥୀ। ଆସନ୍ତୁ ଶୁଣିବା ଜଗନ୍ନାଥଙ୍କ ରଥର ଦ୍ୱିତୀୟ ଭାଗ। ଅନ୍ୟ ଦିନରେ ବହୁ ରାତି ଡ୍ୟୁଟି ସାରି ପରିବାପତ୍ର କିଣି ଆଣିଥାଏ। ପୁଣ୍ୟଦାସୀ ପଚାରେ, କ'ଣ ଆଣିଛୁ? ନଦେଲେ ବୋହୂ କହେ, ମାଛ ଚିଙ୍ଗୁଡ଼ି କେତେଟା ବାଛିଦେଲ? ଆଜି ବୋହୂ ବହୁ ଚୁପଚାପ, କ'ଣ ନିଜେ ଭାବି ଗମ୍ଭୀର ରହିଛି। ପୁଣ୍ୟଦାସୀ ଆଡ଼କୁ ସେ ଭଲ କରିବି ଚାହିଁଲାନି, ରାଗିଯାଇଛି, କଥାଟା ପଚାରି ଘର ଭିତରେ ପଶିଗଲା। ଏଥର ପୁଣ୍ୟଦାସୀ ଧୀରେ ଧୀରେ ମାଗନ ଦାସ ପାଖକୁ ଗଲା। ମାଗନ ଦାସ ଯେମିତି ଗୋଟିଏ ପରେ ଗୋଟିଏ ବ୍ୟବସାୟ ବହୁ ଉତ୍ସାହରେ କରୁଥିଲା, ଏହି କ୍ଷଣି ସେମିତି ଉତ୍ସାହରେ ଭିକ ମାଗିବାକୁ ଯାଏ। ସେ କହେ, କାମ ହେଉଛି ଲକ୍ଷ୍ମୀ, ସେଇଟାକୁ ଯିଏ ଭଲ ପାଏନି ତା ଜୀବନରେ ସୁଖ ହୁଏନି। ଯେମିତି ଉତ୍ସାହରେ ସେ ଦିନେ ହଳ ବଳଦ ଧରି ବାହାରୁଥିଲା, ସେମିତି ଉତ୍ସାହରେ ସେ ବାଉଲ ହେବାକୁ ବି ଯାଇଥିଲା। ବେଲଘଟାରେ ଯେଉଁ କାମ କରୁଥିଲା, ବହୁ ବଜାରରେ କୋଇଲା ବାଛୁଥିଲା, ଯେମିତି ମାଛ ଗୋଦାମରେ ବରଫ ଭାଙ୍ଗୁଥିଲା, ଏମିତିକି ଦୋକାନ ଆଗରେ ଝାଡ଼ୁ ଦେବା କାମ, ସବୁଥିରେ ସେ ଆନନ୍ଦ ପାଇଛି। ଏଇକ୍ଷଣି ଭିକ୍ଷା କରିବାକୁ ଗଲାବେଳେ ତା ମୁହଁ ଆଖିରେ ବି ସେଇଭଳି ଆନନ୍ଦ ଫୁଟି ଉଠେ। ଛୋଟିଆ ଧୋତି, ପାଦରେ କନା ଜୋତା, ହାତରେ କନା ଝୁଲି, ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ବସି ବସି ଅଧର୍ଯ୍ୟ ହୋଇଯାଉଥିଲା। ପୁଣ୍ୟଦାସୀକୁ ଦେଖି ସାଙ୍ଗେ ସାଙ୍ଗେ କହିଲା, ଡେରି ହୋଇଗଲା, ଆଜି ଆଉ କୃଷ୍ଣନଗର ଲୋକାଲ ପାଇବାନି, ସବୁ ଲାଇନରେ ବିସ୍ତର ଠେଲା ଠେଲି, ମୋର ଜାଗାଟି କିଏ ମାଡ଼ି ବସିଥିବ ଜଗନ୍ନାଥ। ପୁଣ୍ୟଦାସୀ ଏଇକ୍ଷଣି ସ୍ୱାମୀର ମୁହଁକୁ ଭଲ କରି ଚାହିଁଲା। ହଠାତ୍ ତାର ମନେ ପଡ଼ିଲା, ସାବିତ୍ରୀ ବ୍ରତ କଥାରେ ସେ ଶୁଣିଥିଲା, ଯେଉଁ ଅହ୍ୟ ସ୍ତ୍ରୀ ସବୁଦିନ ସ୍ୱାମୀର ମୁହଁ ଦେଖେ ସେ କୁଆଡ଼େ ପୁଣ୍ୟବତୀ, କେଉଁ କାଳୁ ପୁଣ୍ୟଦାସୀ ମାଗନ ଦାସର ମୁହଁ ଦେଖି ଦେଖି ଆସୁଛି, ହୁଏତ ପୁଣ୍ୟ ହୋଇଛି। ଏଇକ୍ଷଣି କିନ୍ତୁ ସେ ଭାଗ୍ୟରୁ ଭଗବାନ ତାକୁ ବଞ୍ଚିତ କଲେ। ବିଚାରୀ ଦୀର୍ଘ ନିଶ୍ୱାସ ପକାଇଲା। ଜଲ୍ଦି ଜଲ୍ଦି ଚାଲ, ମାଗନ ଦାସ ଟିକେ ବିରକ୍ତ ହୋଇ କହିଲା। ଭିକ୍ଷା ମାଗିବା ବେଳେ ବି ତାର ଗୋଟେ ମୁରବୀ ପୁଣିଆ ରହିଥାଏ, ମୁରବୀ ଯେମିତି ଧରାବନ୍ଧା ଦୋକାନରେ ଜିନିଷ କିଣେ, ଚଲାବୁଲାରେ ଯେମିତି ଗୋଟିଏ ଢଙ୍ଗ ଅନୁସରଣ କରେ, ମାଗନ ଦାସ ବି ସେମିତି ଗୋଟିଏ ଗୋଟିଏ ଜାଗାରେ ବସେ। ଲୋକାଲ ଗାଡ଼ିରେ ତାର କିଛି ଧରାବନ୍ଧା ପାସେଞ୍ଜର ଅଛନ୍ତି, ସେ ଠେଲାଠେଲି କରେନି, ଦୁଃଖ କଷ୍ଟର ଭୟଙ୍କର କଥା ସବୁ କହି କରୁଣା ଭିକ୍ଷା କରେନି, ସ୍ମିତମୁଖରେ ବସିଥାଏ। ତେବେ ବି ଅନେକ ଲୋକଙ୍କର ଏତେ ଦିନ ଭିତରେ ବି ଗୋଟିଏ ବିଶ୍ୱାସ ହୋଇଯାଇଛି, ଏମିତିକି ପୁଲିସ କନେଷ୍ଟବଳ ବି ମାଗନ ଦାସ ଲୋକଟାର ମୁହଁ ଦେଖିଗଲେ ଦିନଟା ଶୁଭରେ କଟେ ବୋଲି ଭାବନ୍ତି। ମାଗନ ଦାସକୁ ସିଆଲଦା ଷ୍ଟେସନ ସାମ୍ନାରେ ଠିଆ କରାଇ ଦେଇ ଅଭ୍ୟାସ ଅନୁସାରେ ପୁଣ୍ୟଦାସୀ କହିଲା, ବର୍ଷା ହେଲେ ଉପରକୁ ଉଠିଯିବ। ତାପରେ ପୁଣି କ'ଣ ମନେ ପଡ଼ିଯିବାରୁ କହିଲା, ଥଳିଟା ଚିରାଚିରି କରି ଆଣିନ ତ, ମୁଁ ଆଉ ନୀତି ନୀତି ସିଲେଇ କରିପାରିବିନି, ସେଦିନ କିଏ ଜଣେ ଧପକିରି ଗୋଟେ ତାଳ ପକାଇ ଦେଇଥିଲା, କେଜାଣି ସେଇଥିରେ ଯଦି ଛିଣ୍ଡି ଯାଇଥିବ। ତେଉମାନେ ଦିଅନ୍ତି ତେଲ, କାହିଁକି ଦିଅନ୍ତିନି? ବିନା ତେଲରେ କ'ଣ ତାଳ ବରା ହୁଏ? ବାଁ ପଟ ଫୁଟପାଥ ଧରି ମନ୍ଥର ଗତିରେ ପୁଣ୍ୟ ଚାଲିବାକୁ ଲାଗିଲା। ତା ମୁହଁ କଥାଟି ସୁନ୍ଦର, ହାତରେ ପିତ୍ତଳ ଫୁଲ ଚାଙ୍ଗୁଡ଼ିଏରେ ଦୁଇ ଚାରିଟି ଫୁଲ ବେଲପତ୍ର, ଗୋଟିଏ ଛୋଟ ଢାଳରେ ଗଙ୍ଗା ଜଳ ସେ ଧରିଛି। ସେ କହି କହି ଚାଲିଛି, ଯେଉଁମାନେ ଏତେ କଷ୍ଟ କରି ଦୋକାନ କରିଛନ୍ତି ଠାକୁରେ ସେମାନଙ୍କର ଭଲ ହେଉ, ଯେଉଁମାନେ ଯାହା ସବୁ ଆଶା କରି ତୁମ ଆସ୍ଥାନକୁ ଯାଉଛନ୍ତି ସେମାନଙ୍କର ଆଶା ପୂର୍ଣ୍ଣ କର ଠାକୁରେ, ସଂସାରରେ ସମସ୍ତଙ୍କର ମଙ୍ଗଳ କର। ଏହି କଥାଟି ପାଇଁ ଦୋକାନୀମାନେ ତାକୁ ଭଲ ଦୃଷ୍ଟିରେ ଦେଖନ୍ତି, ପ୍ରାୟ ସମସ୍ତେ ଗୋଟିଏ ଲେଖାଏଁ ପଇସା ଦିଅନ୍ତି, ରଥ ବେଳେ ରୋଜଗାରଟି ଆଉ ଟିକେ ବଢ଼ିଯାଏ। ଏଥର କ'ଣ ଭାବିଛ ଠାକୁରେ, ତୁମ ରଥ ସମସ୍ତେ ଦେଖିବେ, ଖାଲି ମୋର ଆଖି କାଢ଼ି ନେଲ? ବାଟରେ ଚାଲୁ ଚାଲୁ ପଇସା ନଉ ନଉ ସେ କହୁଥିଲା। ଆଶ୍ଚର୍ଯ୍ୟର କଥା, ଭଗବାନଙ୍କ ମନରେ କ'ଣ ଅଛି କିଏ ଜାଣେ, କାହିଁକିନା ଆଜି ରାତିରେ ବିଛଣାରେ ଶୋଇ ଶୋଇ ସେଇ ଜଗନ୍ନାଥଙ୍କ ରଥ କଥା ହିଁ ମାଗନ ଦାସ ଉଠେଇଲା। ଅନେକ ଦିନ ପରେ ହଳ ଧରି ଆସିଥିଲା, ଜାଣିଛୁ କିଏ? ହଳଧାରୀ ଭୂଇଁମାଳି, ମନେ ନାହିଁ? ସେଇ ମୋ ଯାହା ବାପ ମହେଶ ରଥ ଚକ ତଳେ ମରିଥିଲା। କାହିଁକି ମରିଥିଲା କହିଲ? କାହିଁକି ଆଉ, ରୋଗ ଜ୍ୱାଳାରେ ପେଟ ମରାରେ ପାଗଳ ହୋଇଯାଇଥିଲା, ତା ଛଡ଼ା ତାରକେଶ୍ୱରଙ୍କୁ ପୂଜା ଦେଇ ବି କିଛି ହେଲାନି, ଶେଷକୁ ଦୋକାନ କରିବ ବୋଲି ମହେଶ ଆସି ରଥ ତଳେ ପଡ଼ି ମଲା। ମାଲୁ ଟିକିଏ ଭୟ ହେଲା ନାହିଁ? ହା ଆଉ ଭୟ, ରଥ ତଳେ ଯିଏ ମରେ ତାକୁ ସେଇଦିନର ସବୁଯାକ ପୁଣ୍ୟ ମିଳିଥାଏ, ତୁମକୁ କହିଛି? ସେତେବେଳେ ଦେବତାଙ୍କର ମହାତ୍ମ୍ୟ ଥିଲା ପରା?
ହଁ ହେ, ଲୋକମାନେ କାହିଁକି ତେବେ କହନ୍ତି ରଥ ତଳକୁ ଡେଇଁ ପଡ଼ିଲେ ପୋଲିସ ଧରି ନେଇଯାଏ?
ଧରି ନେଲେ କ'ଣଟା ଭାସିଗଲା? କିଛି ତ ଅନ୍ୟାୟ କରୁନି, ତାହେଲେ କାହିଁକି ଧରି ନିଅନ୍ତି?
ସେ କଥାର ଜବାବ ନ ଦେଇ ମାଗନ୍ଦାସ କହିଲା, ଏହି ପୁଣ୍ୟରୁ ବଞ୍ଚିତ କରିବାର କାହାର ଜୁ ନାହିଁ। ସେଇଥିପାଇଁ ତ ଆଗରୁ ଜଗନ୍ନାଥଙ୍କ ରଥ ତଳେ ସବୁବେଳେ ସବୁ ବର୍ଷ ମଣିଷ ମରୁଥିଲେ।
ମଣିଷ ମରୁଥିଲେ କେତେ କେତେ ଲୋକ! ଭାରିଜା ପାଖରେ ସବଜାନ୍ତା ଦେଖେଇ ହେଇ ମିଛରେ ବଡ଼ କଥା କହିବାର ଅଭ୍ୟାସ ମାଗନ୍ଦାସର ଏବେ ବି ଅଛି। କଣା କୁଜା ରୋଗୀ ଭୋଗୀ ସମସ୍ତେ ଯାଉଥିଲେ।
ଭାବିଲା କ୍ଷଣି ପୁଣ୍ୟଦାସୀର ଛାତି ଥରି ଉଠିଲା। ରଥ ଚକ ତଳେ ପଡ଼ିଲେ ବି ମରିବେ, ନ ପଡ଼ିଲେ ବି ଲକ୍ଷ ଲକ୍ଷ ଲୋକଙ୍କ ପାଦ ଚାପାରେ ପଡ଼ି ପେଶି ହେଇଯିବେ। ଏଥିରୁ ଜଗନ୍ନାଥଙ୍କ ମନରେ କ'ଣ ଅଛି କିଏ ଜାଣେ।
କଡ଼ଲେ ଉଠାଇ ପୁଣ୍ୟଦାସୀ ଆକାଶ ଆଡ଼କୁ ଚାହିଁଲା। ନିଦରେ ସେ ଯେମିତି ମୁକ ହୋଇଯାଏ, ସେମିତି ଚାହିଁଥିବା ବେଳେ ଛାତିରେ ଚିନ୍ତା ମାଡ଼ି ବସେ। ଅନ୍ନ ଚିନ୍ତା, ବସ୍ତ୍ର ଚିନ୍ତା, ସେଥିରେ ପୁଣି ଆଖିର ଚିନ୍ତା ଦେଲ ଭଗବାନ, ସେ ମନେ ମନେ କହିଲା।
ଝରକା ବାଟେ ସେ ଯଦି ଆକାଶଟା ଦେଖିପାରିବ ତେବେ ଜାଣିବ ଯେ ଆଖିଟା ତାର ନିହାତି ଖରାପ ହୋଇଯାଏନି, ଇଏ ଖାଲି ତାର ମନର ବିଭ୍ରମ। ଚାହିଁ ଦେଇ ସେ ଚମକି ପଡ଼ିଲା।
ଚାରିକଣିଆ ଛୋଟ ଆକାଶଟି ଭିତରେ ଦେଖାଯାଉଛି ରଥର ଚୂଡ଼ା ଆଉ ଜଗନ୍ନାଥଙ୍କ ରଥ।
ମେଳା ପାଇଁ ଦୋକାନୀମାନେ ଆଗରୁ ଘର ତୋଳିବେ ବୋଲି ଯେମିତି ଭିଡ଼ କରନ୍ତି, ଭିକାରୀମାନଙ୍କର ବି ସେମିତି ଭିଡ଼। ତାରକେଶ୍ୱରର ନୂଳକୁ ଦେଖି ପୁଣ୍ୟଦାସ କହିଲା, ଇଏ କିଭଳିଆ ଭକ୍ତ ମ, ବର୍ଷ ସାରା ବାବାଙ୍କ ଚରଣରେ ପଡ଼ିଥିବ, ରଥବେଳେ କଲିକତାରେ।
ନୂଳ ହସିକରି କହିଲା, ନ ଆସିଲେ ତମ ସାଙ୍ଗରେ କେମିତି ଦେଖା ହୁଅନ୍ତା ମାଉସୀ, ଏମାନେ ସମସ୍ତେ ଜାତିରେ ଭିକାରୀ, ଗୃହସ୍ଥ ଥିଲେ ଭିକାରୀ ହୋଇଛନ୍ତି। ମହିଳା କୋଢ଼ିଆ, କାହାର ମା ମରିଛି, କାହାର ସ୍ୱାମୀ ଛାଡ଼ି ପଳାଇଛି, କାହାର ପୁଅ ଯକ୍ଷ୍ମା ରୋଗ ଭୋଗୁଛି, ଏମାନଙ୍କ ସାଙ୍ଗରେ ସେମାନଙ୍କ କଥାବାର୍ତ୍ତା ହୁଏନି। ଗୃହସ୍ଥ ଘରର ବୋହୁ ଝିଅ ମାଇଚିଆମାନଙ୍କୁ ଦେଖିଲେ ଯେମିତି ହୁଅନ୍ତି, ପୁଣ୍ୟଦାସୀ ହରିକା ସେମାନଙ୍କ ନିର୍ଲଜ୍ଜତା ଦେଖି ସେମିତି ଲଜ୍ଜା ପାଆନ୍ତି।
ପୁଣ୍ୟଦାସୀ ହରିକାଙ୍କ ସଂସାର ଅଲଗା, ଅନାଥ ଆତୁରମାନଙ୍କ ସଂସାର। କଥାଟି ପୁଣ୍ୟଦାସୀ ଭାରି ସ୍ନିଗ୍ଧ ଭାବରେ କହିଲା, ଯେମିତିକି ସେମାନଙ୍କର ଏଇ ସଂସାରଟି ବି କାହାରି ଆଶ୍ରୟରେ ଅଛି, ଭଗବାନଙ୍କ ଆଶ୍ରୟରେ। ଦକ୍ଷିଣେଶ୍ୱରର ଭାମିନୀ, ନୟାହାଟି ଷ୍ଟେସନର ମୋନାବୁଢ଼ା ଆଉ ଚେତଲାର ଭବ, ସମସ୍ତଙ୍କ ସାଙ୍ଗରେ ଦେଖା ହେଲା। ମୋନାବୁଢ଼ା କହିଲେ, ଦିଦି ତ ଆମ ଆଡ଼େ ଚାହୁଁନି, ଏଇଠି ବସି ରହିଛି, ଦେଖୁଛି ତ ବାବା କେମିତି ଅଛ,
ଯେମିତି ରଖିଛନ୍ତି। ତାପରେ ଚାରିଆଡ଼କୁ ଚାହିଁ ମୁହଁ ବୁଲେଇ ପବନର ଗନ୍ଧବାରି ମୋନାବୁଢ଼ା କହିଲେ, ଏଥର ରଥଟା ଜମଜମାଟ ହେବ, ତମ ଦେଶ ପରି କ'ଣ ଆଉ ହେବ ବାବା। ମୋନାବୁଢ଼ା ଗୋଟେ ସମୟରେ ଓଡ଼ିଆ ଥିଲେ, ସେ କଥାଟି ତାଙ୍କର ମନେ ପଡ଼େନି। ସେ ହସି ହସି କହିଲେ, ଯେଉଁଠି ଯେତେବେଳେ ଥାଏ ସେଇଟା ମୋର ଦେଶ, ଏଇକ୍ଷଣି ସିଆଲଦା। ଯାଉ ଯାଉ ପୁଣ୍ୟଦାସୀ କହିଲା, ଚଡ଼କଡ଼ାଙ୍ଗାର ଜୟ ହେଉ ବୋଲି ଯେ କହେ ସେ ପିଲାଟି କେଉଁଠି,
ଏଥର ତ ତା ପାଟି ଶୁଭୁନି।
ଭବ କହିଲା, ସେ ଆଉ ନାହିଁ, ଦୁର୍ଗା ଶ୍ରୀହରି। ଅଭ୍ୟାସ ଅନୁସାରେ ପୁଣ୍ୟଦାସୀ କହିଦେଇ ଆଗେଇ ଗଲା। ତୀର୍ଥରେ ଯେମିତି ହୁଏ ଏଠି ବି ସେମିତି ସେମାନେ ସୁଖ ଦୁଃଖ ହୋଇଥାନ୍ତି, ତା ବୋଲି କ'ଣ ମରିଗଲେ ଦୁଃଖ ନାହିଁ। ପୁଣ୍ୟଦାସୀ ହେରିକା ଜାଣନ୍ତି, ଯିଏ ଗଲା ଆଉ ଯିଏ ମଲା ସେ ତ୍ରାହି ପାଇଗଲା। ଏଇକ୍ଷଣି ମନେ ମନେ ଦୁର୍ଗା କହି ସେ ନୀଳରତନ ହାସ୍ପାତାଳକୁ ପଶିଲା। ଏଠି ତା ବୋହୁ କାମ କରୁଥିଲା ବେଳେ ସେ ଆଉ ସାହସ କରି ଆସିପାରେନି, ଭାଗ୍ୟକୁ ବୋହୁ ଇଡେନରେ ଧାଈ ହୋଇଛି। ପୁଣ୍ୟଦାସୀ ଜଣକୁ ପଚାରିଲା, ଏଠି ଆଖି ଡିପାର୍ଟମେଣ୍ଟଟା କେଉଁଠି?
ଆଖି ଦେଖେଇବା ଜାଗାରେ ପ୍ରବଳ ଭିଡ଼, ଛୋଟକାଟିଆ ରଥ ମେଳା କହିଲେ ଚଳିବ। ଜଣେ ଗୋରା ହେଇ ଚାକ୍ରାଣୀ ଆଉ ଜଣକୁ କହିଲା, ଆଲୋ ଇଏ ତ ସେଇ ଭିକାରଟା ଲୋ। ଦ୍ୱିତୀୟ ଜଣକ ଜବାବ ଦେଲା ନାହିଁ। ବୁଢ଼ା ଜଣେ ମୋଟା କାଚର ଚଷମା ପିନ୍ଧି ମୁଣ୍ଡ ହଲାଉଥିଲେ, ସେ କହିଲେ, ଆହା ଆମେ ବି ତ ଭିକାରୀ, ତୀର୍ଥର କାକ ଭଳିଆ ବସି ରହିଛି, ଦେଖୁନୁ।
ପୁଣ୍ୟ ଜାଣିଛି ସେ ହାସ୍ପାତାଳରେ ସମସ୍ତେ ସମାନ, ହାତରେ ଟିକଟ ଖଣ୍ଡକ ଜରି ବସିଲା।
ଅନେକ ସମୟ ପରେ ଅଣ୍ଟାରେ ଟିକଟ ଆଉ ଔଷଧ ଶିଶି ବାନ୍ଧି ସେ ଘରକୁ ଫେରିଲା। ଏଇକ୍ଷଣି ତା ମନ ଖୁସି, ଦେହରେ ବହୁତ ଉତ୍ସାହ, କ୍ଷୀଣ ହେଲେ ବି ଟିକେ ଆଶା ଅଛି। ସେ ମନେ ମନେ କହିଲା, ହେ ବାବା ଜଗନ୍ନାଥ, ତୁମ ଦୟାରୁ ବର୍ଷକୁ ବର୍ଷ ମୋର ରୋଜଗାର, ଆଖିଟି ମୋର ରଖିଦିଅ ଗୋ, ଟଙ୍କା କର ଚିନି କଦଳୀ ଦେବି, ଆଖିଟି ତୁମେ ରଖିଦିଅ ଠାକୁରେ, ତୁମକୁ ନୟନ ଭରି ଦେଖିବି। ଘରେ ପଶିଲା କ୍ଷଣି ରେଡ଼ିଓରୁ ଗୀତ ତା କାନକୁ ଝାଁ ଝାଁ କରିଦେଲା। ବହୁ ଦୌଡ଼ି ଆସି କହିଲା, ଆସିଲ ତେବେ, ତୁମର ନାତୁଣ ଯେଉଁ ଆସିଛି, ଭାବୁଥିଲି ଖାଇପିଇ ତୁମ ଉପରେ ଘର ଦାୟିତ୍ୱ ଦେଇ ହାସ୍ପାତାଳ ଦୌଡ଼ିବି, ପେସେଣ୍ଟକୁ କହି ମୁଁ ଡ୍ୟୁଟି ତକ ସାରିଦେବି। ଲାବି ଆସୁ ଥତମତ ହିଁ ପୁଣ୍ୟଦାସୀ କହିଲା, ଓ ମୁଁ କ'ଣ କରିବି ଯେ, ଏଇକ୍ଷଣି ରନ୍ଧା ବାକି, ତୋ ଶ୍ୱଶୁରଙ୍କୁ ଯାଇ ଆଣିବାର ଅଛି। ବହୁ ଧୀରସ୍ୱର କହିଲା, ମୁଁ ତୁମମାନଙ୍କ ପାଇଁ ରାନ୍ଧିଦେଇଛି। ତା ନିଜର ତରବର ନଥିଲେ ସେ ଏମିତି ନିଃସ୍ୱାର୍ଥ ବ୍ୟବହାର ଆଜିକାଲି ବହୁତ କମ୍ କରେ। ରାନ୍ଧିଦେଇଛି, ତୁମମାନଙ୍କ ପାଇଁ ରଖିଦେଇଛି, ଏଇକ୍ଷଣି ଶ୍ୱଶୁରଙ୍କୁ ଆଣିବାକୁ ଯିବ। କ'ଣ, ସିଏ ତ ସନ୍ଧ୍ୟାବେଳକୁ ଯିବ, ସେତେବେଳେ ଲାବି ଏବଂ ଜ୍ୱାଇଁ ଘରେ ରହିବେ। କ'ଣ କରୁଛ ସେଇଟା, ଚୁଲି ଦେଖୁଛି, ଆଉ ଦୁଇଟା ଭାତ ନ ବସେଇଲେ ରାତିରେ ପଖାଳ ସକାଳେ ପଖାଳ ସବୁ କରି ରଖିଛି ବାବୁ, ବୋହୁ ହାତ ହଲେ ହଲେ କହିଲା। ଜ୍ୱାଇଁ ଆଗକୁ ବାହାରିଲା ବେଳେ ଲୁଗା ବଦଳେଇ ଦେଇଯିବ, ସେ ପଢ଼ାଶୁଣା ଲୋକ। ମନେ ହେଲା ବୋହୁ ଟିକେ ଅସ୍ଥିର ଓ ଚଞ୍ଚଳ। ପୁଣ୍ୟଦାସୀ ଆନନ୍ଦରେ ବୁଡ଼ି ରହିଥିଲା, ସେଇଥିପାଇଁ ସେ ଆଡ଼ିକି ତାର ମନଗଲା ନାହିଁ। କହିଲା, ହଁ ହଁ ଗାଧେଇ ସାରି ଯିବି, ନାତୁଣୀ ଜ୍ୱାଇଁ ପାସ୍ କରିଛି, କରିଛି କାମ ପକ୍କା ହେଲା, ହେଇଛି, ତାହେଲେ ମିଠେଇ ଖୁଆଇବେ। ପୁଣ୍ୟଦାସୀ ତା ପାକୁଆ ପାଟିରେ ହସିଲା, ତା ମୁହଁର କଳା ଛୋଟ ଆଁ ଦେଖି ଘୃଣାରେ ବୋହୁର ମୁଣ୍ଡଠୁ ଗୋଡ଼ ଯାଏ ଶିହରି ଉଠିଲା। ଛାଡ଼ିବାକୁ ହେବ, ପକାଇ ଦେଇ ଯିବାକୁ ହେବ, ଏହିସବୁ କଥା ପଛକୁ ଟାଣୁଛି। କନ୍ଥାର ଭାପସା ଗନ୍ଧ ବରଗଛ ତଳେ ଆଶ୍ରୟ, କାହିଁକି ନା ଭୁବନ ଭାରି ସୌଖୀନ ପିଲା, ନିଜର ବାପା ମା ସମସ୍ତଙ୍କୁ ଛାଡ଼ି ସ୍ତ୍ରୀ ଆଉ ଶାଶୁଙ୍କୁ ନେଇ କ୍ୱାର୍ଟରକୁ ଯାଉଛି, କାରଣ ବାପା ମା ତାର ବଡ଼ ଗରିବ, ସେମାନଙ୍କୁ ସାଙ୍ଗରେ ରଖିଲେ ଉନ୍ନତି ହେବନି। ମୋ ବାପା ମା ତ ଚଳିଲା ବାଲା, ଏମାନେ ସବୁ ଭିକାରୀ ଜାତି। ଛି ଛି ରାମ କହ, ମା ଝିଅ ନିଜ ନିଜର ମନ କଥା ହାସ୍ପାତାଳରେ ହିଁ କୁହାକୁହି ହୁଅନ୍ତି, ଜଣେ ଡ୍ୟୁଟି ଶେଷ କରି ବାହାରିଲା ବେଳକୁ ଅନ୍ୟ ଜଣେ ଭିତରେ ପଶେ। ଲାବି ମାଆକୁ କହିଲା, କ'ଣ କରିବ ସେଇଟା ଭାବିକିରି ଦେଖ। ଭାବି ଦେଖିବାକୁ ମାଆକୁ ତ ଟିକିଏ ସମୟ ଲାଗିଲା ନାହିଁ। ସେ ଲାବିକୁ କହିଲା, ଯାହା କରିବି ରଥ ସମୟରେ, ସେମାନଙ୍କୁ ଜାଣିବାକୁ ଦେବି ନାହିଁ। ଜାଣିବାକୁ ଦେବୁ ନାହିଁ, ନା, ଘର ବାଲିକି ବରଂ ତିନି ମାସର ଭଡ଼ା ଦେଇଦେଇଯିବି। ତିନି ମାସ ଭିତରେ କ'ଣ ସେମାନେ କିଛି ଗୋଟେ ବ୍ୟବସ୍ଥା କରିପାରିବେ ନାହିଁ? ଏମିତି କାମ କରିବା ପାଇଁ ମୋ ଛାତି ଭିତରଟା କ'ଣ ଯେ ହେଇଯାଉଛି ସେ କଥା ଭଗବାନ ଜାଣନ୍ତି, କିନ୍ତୁ ମୋର ବା ଆଉ ଉପାୟ କ'ଣ ଅଛି? ବହୁତ କରିଲୁଣି। ମୁହଁ ମୁଡ଼ି ଦେଇ ଲାବି ପେସେଣ୍ଟର ମୁଣ୍ଡ ବାନ୍ଧିବାକୁ ଗଲା। ବଡ଼ ଆଗ୍ରହରେ ସକାଳୁ ସକାଳୁ ରଥଯାତ୍ରା ଦିନ ପୁଣ୍ୟଦାସୀ ବାହାରିଗଲା। ମାଗନ୍ଦାସକୁ କହିଲା, ମୋର ଗୋଟେ ମାନସିକ ଅଛି, ଦୋକାନରୁ କିଣି ତମେ ଯାହା ହେଲେ ଖାଇଦେବ, ମୁଁ ଆସୁ ଆସୁ ସନ୍ଧ୍ୟା ହେବ। ଘୋର ବର୍ଷାରେ ଘରର ଗୋଟେ କୋଣରେ ପୁଣ୍ୟଦାସୀ ଚୁପ୍ ହୋଇ ବସିଥିଲା। ସେ ଚୁପଚାପ ହୋଇ ଆସିଛି, କାହାକୁ ଜଣାଇ ଦେଇନି, ତାର ଆଖିର ଦୃଷ୍ଟି ଫେରିବ ନାହିଁ। ଆଖିର ଶିରା ଶୁଖିଯାଉଛି ବୋଲି ଜାଣିବା ପରେ କେତେ ଘଣ୍ଟା କଟିଯାଇଛି। ଘରକୁ ଆସିଥିଲା ବୋଲି ସେମାନଙ୍କର ସବୁ କଥା ସେ ଜାଣିପାରିଲା। ଜାଣିଲା ଯେ ବୋହୁର ନିଷ୍ଠୁରତା ଆଉ ନୂଆ କରି ତା ମନକୁ ସ୍ପର୍ଶ କଲା ନାହିଁ, ଭଗବାନଙ୍କ ନିଷ୍ଠୁରତାରୁ ତା ଆଖି ଦୁଇଟି ଯାଉଛି, ବୋହୁର ନିଷ୍ଠୁରତାରୁ ତାର ଆଶ୍ରୟଟି କକ ବି ଯିବ। ନାତୁଣୀ ଜ୍ୱାଇଁର କଥା କାନରେ ବାଜିଲା, ଗଳି କନ୍ଦିରେ ତ ଏମିତି କେତେ କଣାକୁଜା, ତଥାପି ତ ଆପଣ ତିନି ମାସର ଘର ଭଡ଼ା ଦେବାକୁ ହେବନି। ଆର ଘରୁ ପୁଣ୍ୟଦାସୀ କହିଲା, ତୁମେ? ବୋହୁ ଆସି କବାଟ ଧରି ଠିଆ ହେଲା, ତା ମୁହଁଟା ଅପ୍ରତିଭ ବିରକ୍ତ। ମା, କୋଉ ଅନ୍ୟାୟଟେ କରିଛି କହ? ଲାବି ଖିଙ୍କାରି ଉଠି କହିଲା, ତୁମେ ଏ ଯେଉଁ ହାସ୍ପାତାଳକୁ ଯିବା ଆସିବା କରୁଛ, ଶେଷରେ ଆମେ ସମସ୍ତେ କ'ଣ ରୋଗରେ ସଢ଼ିକିରି ମରିବୁ? ମୋର ରୋଗ ହୋଇନି। ତାହେଲେ କ'ଣ ପାଇଁ ହାସ୍ପାତାଳକୁ ବୁଲି ଯାଇଥିଲ? ଆଖି ଦେଖିବାକୁ ଯାଇଥିଲି, ଆଖି ଭଲ ହେବାର ନୁହଁ ବୋଲି ଆଜି ଶୁଣି ଆସିଛି। ବାବାରେ, ଓହ! ପୁଣ୍ୟଦାସୀର ଧଇଁ ଉଠୁଛି, ନିଶ୍ୱାସ ମାରିବାକୁ କଷ୍ଟ ହେଉଛି। ତାହେଲେ ଅନ୍ଧ ହେବି, ତୋର ଶ୍ୱଶୁର ଭଳିଆ ହେବି। ମୁଣ୍ଡ ହଲାଇ ସେ ସମ୍ଭାବନାକୁ ଟିକିଏ ଦୂରକୁ ଠେଲିଦେଲା ପୁଣ୍ୟଦାସୀ, ତାପରେ ଉଠି ଠିଆ ହେଲା। କୁଆଡ଼େ ଯାଉଛ? ବୋହୁର ସ୍ୱର କ୍ଷୀଣ, ଏ ବର୍ଷାରେ ପାଗଳ ନା କ'ଣ? ପୁଣ୍ୟଦାସୀ ପାଣିକି ପାଦ ବଢ଼ାଇଲା, ନା, ଏଯାଏ ଆଣ୍ଠୁଏ ପାଣି ହେଇନି। କହୁଛି ପରା, କୁଆଡ଼େ ଯାଉଛ?
ରଥ ଛକ ତଳେ ମରିବି, ବିଶ୍ୱଭୁବନ ଅଟକି ରହିଲେ ବି ରଥ ତ ଚାଲିବ।
ହେଇ ଦେଖ, ରଥ କୁଆଡ଼ୁ ପାଇଲେ ତମେ?
ପୁଣ୍ୟଦାସୀ କୌଣସି କଥା ଶୁଣିଲା ନାହିଁ। ଆକାଶରୁ ପାଣି ଗଳୁଛି, ସହରରେ ପାଣି ଉଛୁଳୁଛି, ମଣିଷ ଗାଡ଼ି ଘୋଡ଼ା କିଛି ନାହିଁ। ପାଣି ଠେଲି ଠେଲି ସେ ଯାଇ କାଠଗୋଲାର ଅଗଣାରେ ପଶିଲା। ପାଲ ଚୌଧୁରୀଙ୍କର କେହି କେଉଁଠି ନାହାନ୍ତି, କେୟାରପାଲରେ ରଥ ଚୂଡ଼ା ଘୋଡ଼ା ଯାଇଛି, କାଠଗୋଲାର ମୂଲିଆମାନେ କବାଟ ବନ୍ଦ କରି ବସିଛନ୍ତି। କବାଟ ପିଟି ପିଟି ପୁଣ୍ୟଦାସୀ କହିଲା,
ଦୁଆର ଖୋଲ, ଦୁଆର ଖୋଲ ରେ ବାବାମାନେ।
କିଏ? ଲୁହାଘଣ୍ଟା ବାଜିବା ସ୍ୱରରେ କିଏ ଜଣେ ଭିତରୁ କହିଲା,
ମୁଁ ରେ ପୁଣ୍ୟଦାସୀ, ରଥ ଚାଲିବନି?
ନାହିଁ,
ଇଏ କ'ଣ ହେ?
ରଥ ଚାଲିବନି? କୌଣସି ଜବାବ ନାହିଁ। ଏଥର ପୁଣ୍ୟରାଶିକୁ ଭୀଷଣ ଭୟ ଲାଗିଲା, ନିଦାରୁଣ ଭୟ। ଆଗକୁ ଚାହିଁ ଦେଖିଲା, ପାଣି ଲହଡ଼ି ମାରୁଛି, ତାର ଆଖି ଭଳିଆ ଘୋଳାଟିଆ। ଏଇ ତ ସାମ୍ନାରେ ତା ଘର, ଏତେ ଦିନର ଆଶ୍ରୟ। ତାର ଦୃଷ୍ଟି ଚାଲିଯାଉଛି, ରାସ୍ତାର ବର୍ଷା ପାଣି ଶୁଖିଯିବା ଭଳି ଶୀଘ୍ର ଶୀଘ୍ର ତାର ଦୃଷ୍ଟି ଚାଲିଯିବ, ବହୁ ଚାଲିଯିବ, ତାର ଏତେ ଦିନର ଆଶ୍ରୟ ବି ଚାଲିଯାଉଛି। ତେବେ କ'ଣ ସେ ଏଇକ୍ଷଣି ମାଗନ୍ଦାସ ପାଖକୁ ଯିବ? ବର୍ଷାର ପ୍ରକୋପ ଦେଖ, ଯେମିତି ପ୍ରଳୟ ପ୍ରୟୋଧି ଜଳ ଭଳି ବନ୍ୟା ଆସିବ। କିନ୍ତୁ ସାମ୍ନାରେ ଏଇଟା କ'ଣ? ଏକାଥରେ ତା ସାମ୍ନାରେ ପୁଣ୍ୟଦାସୀ ହାତ ବଢ଼େଇଲା। ହଉ ପଛେ ପିଲାଙ୍କ ଖେଳ, ଘରୁ ଭାସି ଆସିଥିବା ଏଡ଼େ ଟିକିଏ ରଥ, ତଥାପି ରଥ ତ ଜଗନ୍ନାଥଙ୍କ ରଥ, ହେ ଦୈବ। ପୁଣ୍ୟଦାସୀ ଏଇକ୍ଷଣି ବୁଝିପାରିଲା, ଅନେକ ଆଗରୁ ରଥଚକ ତା ଉପରେ ମାଡ଼ି ଯାଇଛି। ମହେଶ ହଳଧାରର ବାପା ମରିଥିଲା, ତା ଆଗରୁ କୁଆଡ଼େ ରଥଚକ ତଳେ କେତେ କେତେ, କିନ୍ତୁ ତାକୁ ପ୍ରଥମେ ମାଡ଼ି ଯାଇଥିଲା। ରଥର ପ୍ରଥମ ବଳି ହେବାର ଅଲୌକିକତରେ ତାର ଘୋଳାଟିଏ ଆଖି ବିସ୍ଫାରିତ ହେଲା। ଯେତେବେଳେ ସେ ଯାଇଥିଲା ଶାଶୁଘରକୁ, ଯେତେବେଳେ ମାଗନ୍ଦାସ ହେରିକା ପଦେ କଥାରେ ଜମି ଲଙ୍ଗଳ ଘର ସବୁ ହରେଇଲେ, ସେତିକି ବେଳୁ ତ ସେ ରଥଚକ ତଳେ। ସେଦିନଠୁ ଆଜି ଯାଏ କେତେ ଦିନର ଜୀବନ, ପୁଅଟି ମଲା, ଘରେ ଘରେ କାମ କରି ଲାଗିଲା, ରାସ୍ତାରେ ଭିକ୍ଷା, ଏସବୁ ସରୁ ସରୁ ପହଞ୍ଚିଲା ଆସି ଘରର ଗୋଟିଏ କୋଣରେ, ସେଠି ବି ରଥଚକ ତା ପିଛା ଲାଗିଲା। ଏ ଯେଉଁ ଦୃଷ୍ଟି ତାର ଚାଲିଗଲା, ଏ ଯେଉଁ ବୋହୂ ତାକୁ ଫୋପାଡ଼ି ଦେଇ ଚାଲିଯାଉଛି, ଇଏ ଆଉ କିଛି ନୁହଁ, ଜଗନ୍ନାଥଙ୍କ ରଥ। ଏ ମାଉସୀ ଉଠି ଆସ। କେତେବେଳେ ସେ ଆସି ବଡ଼ ରାସ୍ତାରେ ପହଞ୍ଚିଛି, ବାଟ ଚାଲୁଛି, ପଛକୁ ଶୁଭିଲା ଦକ୍ଷିଣେଶ୍ୱରରୁ ଭାମିନୀର ଗଳା, ମାଉସୀ ରଥ ବାହାରିଛି, ପାଣିରେ ଗଡ଼ଗଡ଼ ହୋଇ ଚାଲିଛି, ଦେଖୁଛଟି, ଉଠି ଆସ। ହଁ, ରଥ ତାହେଲେ ବାହାରିଛି, ଚକର ଗଡ଼ଗଡ଼ ଗମ୍ ଗମ୍ ଶବ୍ଦ। ଅଣ୍ଟାଏ ପାଣିରେ ଠିଆ ହୋଇଥିବା ଏତେ ଲୋକଙ୍କର ଚିତ୍କାର ଶୁଣିପାରିଲାନି ପୁଣ୍ୟଦାସୀ, ହାତରେ ଛୋଟ ରଥଟାକୁ ଚାପି ଧରି ମଝି ରାସ୍ତାରେ ଠିଆ ହେଲା। ଉଠି ଆସ, ଭାମିନୀ କେମିତି ଜାଣିବ ଯେ ଜଗନ୍ନାଥଙ୍କ ରଥଚକରେ ପୁଣ୍ୟଦାସୀ କେବେଠାରୁ ବନ୍ଧା ହୋଇଛି ବୋଲି। ଉଠି ଆସ ହୋ, ହେ ଦେଖ ଭାମିନୀ, ପୁଣ୍ୟଦାସୀ କହିବାକୁ ଚେଷ୍ଟା କଲା, ଏକ ତ ମୁଁ ଚିରଦିନ ରଥଚକରେ ବନ୍ଧା, ପୁଣି ଜଗନ୍ନାଥଙ୍କର ରଥ ଚାଲୁଛି ଆକାଶ ପାତାଳ ଧରି, କୁଆଡ଼େ ଉଠିବି ଲେଉ କହିଲୁ, କିନ୍ତୁ ହେ ଦେଖ ମୁହଁରୁ ବାହାରୁ ନ ବାହାରୁଣୁ ହାତର ଛୋଟ ରଥଟି ଧରି ପାଣି ଧକ୍କାରେ ପୁଣ୍ୟଦାସୀ ମୁହଁ ମାଡ଼ି ପଡ଼ୁ ପଡ଼ୁ ଦୋକାନର ଖୁଣ୍ଟ ଧରି ସମ୍ଭାଳି ନେଲା। ଜୟ ଜଗନ୍ନାଥ ଧ୍ୱନି, ପାଣିର ଢେଉ ଆଉ ରଥଚକ ସବୁଗୁଡ଼ାକ ତା ଉପରକୁ ମାଡ଼ି ଆସିବାକୁ ଚାହାନ୍ତି। ସେଇ ଧକ୍କାରେ ପୁଣ୍ୟଦାସୀ ଖୁଣ୍ଟି ସମେତ ପାଣି ଭିତରେ ମୁହଁ ମାଡ଼ି ପଡ଼ିଗଲା। ମୁଁ ତ ରଥଚକରେ ଆଗରୁ ବନ୍ଧା ହେ, ତାର କାତର ମିନତି କାହାରି କାନରେ ବାଜିଲା ନାହିଁ, ଖାଲି ରଥର ଚକ ଥରଥର ହେଇ କମ୍ପି ଟିକିଏ ଅଟକି ପୁଣି ଆଗକୁ ଚାଲିବାକୁ ଲାଗିଲା।